ହ୍ୟାଲୋ ଦର୍ଶକ ବନ୍ଧୁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜାମପଡ଼ା ଗ୍ରାମର ମାମୁନି କହୁଅଛି। ମୁଁ ଗୀତ ବୋଲିବା ପାଇଁ ଚାହୁଁଛି। ବିଷ ଖାଇଲେ ମୋ ପାଇଁ କିଏ କାନ୍ଦିବ, ଦୌଡ଼ି ଦେଲେ ମୋ ପାଇଁ କିଏ କାନ୍ଦିବ, ବିଷ ଖାଇଲେ ମୋ ପାଇଁ କିଏ କାନ୍ଦିବ, ଦୌଡ଼ି ଦେଲେ ମୋ ପାଇଁ କିଏ କାନ୍ଦିବ। କେବେ କୋଉଦିନ ମଶାଣି ନିଆରେ, କେବେ କୋଉଦିନ ମଶାଣି ନିଆରେ, ପାଉଁଶ ସାରିଲି ମୁଁ, କିଏ କାନ୍ଦିବ ମୋ ପାଇଁ କିଏ କାନ୍ଦିବ, କିଏ କାନ୍ଦିବ ମୋ ପାଇଁ କିଏ କାନ୍ଦିବ। କାଲି ଯେ ଥିଲା ବାଟର ଫୁଲ, ଆଜି କଣ୍ଟା ହେଲା, ପାଦ ଫୁଟେଇ ଦେଲା, ପାଦରେ ଯୋଉ ଲହୁ ଛରିଲା, ଆଞ୍ଜୁଳି ପାଦେଲା, ପାଦେ ଅଳତା କଲା। କେବେ କୋଉଦିନ ଭୋକ ଉପାସରେ, କେବେ କୋଉଦିନ ଭୋକ ଉପାସରେ, ରାତି ଜିତେଇଲି ମୁଁ, କିଏ କାନ୍ଦିବ ମୋ ପାଇଁ କିଏ କାନ୍ଦିବ, କିଏ କାନ୍ଦିବ ମୋ ପାଇଁ କିଏ କାନ୍ଦିବ। କଥା ତ ଥିଲା ଶହେ ଜନମ, ରହିବା ବାଟ ଚାହିଁ ଜଣେ ଜଣଙ୍କ ପାଇଁ, କଥାର ଯୋଉ ମୋଡ ବଦଳିଲା, କିଏ କଥା ପାଇଁ ଗଲେ ମୁଁ ଏକା ହୋଇ। କେବେ କୋଉଦିନ